ఆకాశవాణి. సంవాద పొడుచుంది చందన్ ఘోష్. ముఖ్య సంవాద.
పాండులిపిర డిజిటైజేషన్ ఓ సంరక్షణ ఉద్దేశ్యరే ఆయోజిత జ్ఞాన భారతం ఆంతర్జాతిక సమ్మేళనరే ఆజి యోగదేవే ప్రధానమంత్రి. ଭାରତ ମରିସସ୍ ମଧ୍ୟରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ସାମୁଦ୍ରିକ ସୁରକ୍ଷା ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗ ଲାଗି ସହମତ ପ୍ରକାଶ ପାଇଛି. ଦେଶର ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ଲାଗି ଭାରତୀୟ ନୌବାହିନୀ ପକ୍ଷରୁ ଆଜି ଆଇଏନ୍ଏସ୍ ଆରାବଳୀର ଶୁଭାରମ୍ଭ ହେବ ଗୁରୁଗ୍ରାମଠାରେ. ସଂସଦକୁ ଜାତୀୟ ଗୁରୁତ୍ୱ ସମ୍ପର୍କିତ ପ୍ରସଙ୍ଗର ଏକ ଯୁକ୍ତିଯୁକ୍ତ ମଞ୍ଚ ରୂପେ ରୂପାନ୍ତର କରିବା ଲାଗି ସମସ୍ତ ରାଜନୈତିକ ଦଳ ଏବଂ ଜନପ୍ରତିନିଧିମାନଙ୍କୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ. ଏବଂ ଏସିଆ କପ୍ କ୍ରିକେଟ୍ ଚାମ୍ପିଅନ୍ସିପ୍ର ଗତକାଲିର ମ୍ୟାଚ୍ରେ ହଂକଂକୁ 7 wicketରେ ପରାସ୍ତ କଲା ବାଂଲାଦେଶ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଜ୍ଞାନଭାରତମ୍ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ. ଏହି ଅବସରରେ ଶ୍ରୀ ମୋଦି ପାଣ୍ଡୁଲିପିର ଡିଜିଟାଇଜେସନ୍, ସଂରକ୍ଷଣ ଏବଂ ସାଧାରଣରେ ଉପଲବ୍ଧ କରାଇବା ଦିଗରେ ଉଦ୍ଦିଷ୍ଟ ଜ୍ଞାନଭାରତମ୍ ପୋର୍ଟାଲ୍ର ଶୁଭାରମ୍ଭ କରିବା ସହିତ ସମବେତ ଜନତାଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି. ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ପାଣ୍ଡୁଲିପି ଐତିହ୍ୟ ମାଧ୍ୟମରେ ଭାରତର ଜ୍ଞାନଭଣ୍ଡାରର ପୁନରୁଦ୍ଧାର କରିବା. ଏହି ସମ୍ମିଳନୀରେ ପାଣ୍ଡୁଲିପି ସମ୍ପର୍କିତ ବୁଦ୍ଧିଜୀବୀ, ସଂରକ୍ଷଣକାରୀ, ନୀତି ନିର୍ଦ୍ଧାରକ ଏବଂ ବୈଷୟିକ ଜ୍ଞାନକୌଶଳ ବିଶେଷଜ୍ଞମାନେ ଯୋଗଦେଇ ଭାରତର ଅସମାନ୍ତରାଳ ପାଣ୍ଡୁଲିପି ସମ୍ବଳକୁ ପୁନରୁଦ୍ଧାର କରିବା ସହିତ ବିଶ୍ୱସ୍ତରରେ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରିବା ଉପରେ ଆଲୋଚନା କରିବେ. ଏହି ଅବସରରେ ପାଣ୍ଡୁଲିପି ଏବଂ ଏହାର ସଂରକ୍ଷଣ କ୍ଷେତ୍ରରେ ବିଦ୍ୱାନମାନେ ଉପସ୍ଥାପନ କରିଥିବା ବିଭିନ୍ନ ତଥ୍ୟ ଆଦିକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ତରପ୍ରଦେଶର କାଶୀକୁ ତାଙ୍କ ମରିସସ୍ ପ୍ରତିପକ୍ଷ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସଶକ୍ତ ସାଂସ୍କୃତିକ ସମ୍ପର୍କ ପ୍ରତିଫଳିତ ହୋଇଛି. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଶ୍ରୀ ରାମଗୁଲାମଙ୍କ ଏହି ଗସ୍ତ କାଶୀର ସାଂସ୍କୃତିକ ମହତ୍ତ୍ୱକୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଦେଇପାରିଛି. ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱିପକ୍ଷୀୟ ସହଯୋଗ, ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଛନ୍ତି. ଏତଦ୍ବ୍ୟତୀତ ଭାରତ ମରିସସ୍ ମଧ୍ୟରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଡିଜିଟାଲ୍ ଜ୍ଞାନକୌଶଳ, ଶକ୍ତି ଏବଂ ସାମୁଦ୍ରିକ ସୁରକ୍ଷା ଆଦି କ୍ଷେତ୍ରରେ ଅଧିକ ସହଯୋଗ ଲାଗି ସହମତ ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି.
और सांस्कृतिक आत्मा का प्रतीक रही है. हमारी संस्कृति और संस्कार सदियों पहले भारत से मॉरिशस पहुंचे और वहां की जीवन धारा में रच बस गए. काशी में माँ गंगा के अविरल प्रवाह की तरह भारतीय संस्कृति का सतत प्रवाह मॉरिशस को समृद्ध करता रहा है. और आज जब हम मॉरिशस के दोस्तों का स्वागत काशी में कर रहे हैं, यह केवल औपचारिक नहीं ବଲ୍କି ଏକ ଆତ୍ମିକ ମିଳନ ହେ.
ଦେଶର ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ଆଜି ଗୁରୁଗ୍ରାମଠାରେ ଭାରତୀୟ ନୌବାହିନୀ ପକ୍ଷରୁ ଆଇଏନ୍ଏସ୍ ଆରାବଳୀର ଶୁଭାରମ୍ଭ କରାଯିବ. ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଆରାବଳୀ ପର୍ବତମାଳାରେ ଏହାକୁ ନାମିତ କରାଯାଇଛି. ନୌସେନାର ତଥ୍ୟ ଏବଂ ଯୋଗାଯୋଗ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ଲାଗି ଆଇଏନ୍ଏସ୍ ଆରାବଳୀକୁ ନିର୍ମାଣ କରାଯାଇଛି. ଭାରତୀୟ କମାଣ୍ଡ, ନିୟନ୍ତ୍ରଣ ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ଲାଗି ଉଦ୍ଦିଷ୍ଟ ବହୁବିଧ ତଥ୍ୟ ଏବଂ ଯୋଗାଯୋଗ କେନ୍ଦ୍ର ସହିତ ଏହି ବେସ୍ ସହଯୋଗ କରିପାରିବ. ଆଜିର ସମାରୋହରେ ନୌସେନା ଅଧ୍ୟକ୍ଷ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବାର କାର୍ଯ୍ୟସୂଚୀ ରହିଛି. ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ଏକ ଦିନିକିଆ କର୍ମଶାଳା ଆୟୋଜନ କରାଯାଇଛି. ଭାରତରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ସାମ୍ବିଧାନିକ ନିୟମ ଅନୁଯାୟୀ ସମ୍ପନ୍ନ କରାଯିବା ସହିତ ଏ ସମ୍ପର୍କିତ ଆଇନଗତ ତଥ୍ୟଗତ ସୂଚନାଗୁଡ଼ିକ ସମୟ ଅନୁସାରେ କିଭଳି ଲୋକଙ୍କ ନିକଟରେ ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ. ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏହି କର୍ମଶାଳାକୁ ଉଦ୍ଘାଟନ କରିବେ। ନିର୍ବାଚନ ଆୟୋଗ ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଭ୍ରମାତ୍ମକ ତଥ୍ୟ ଦିଆଯାଉଥିବା ପରିପ୍ରେକ୍ଷୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟାକୁ ପ୍ରତିହତ କରିବା ଲାଗି ଏକ ସଶକ୍ତ ବ୍ୟବସ୍ଥା ସ୍ଥାପନ ଉଦ୍ଦେଶ୍ୟରେ ଆଜିକାର କର୍ମଶାଳା ଆୟୋଜିତ ହେଉଛି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ସଂସଦକୁ ଜାତୀୟ ଗୁରୁତ୍ୱ ତଥା ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଏକ ଯୁକ୍ତିଯୁକ୍ତ ତର୍କ ଆଲୋଚନା ଏବଂ କଥାବାର୍ତ୍ତାର ମଞ୍ଚ ରୂପେ ରୂପାନ୍ତର କରିବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ରାଜନୈତିକ ଦଳ ଏବଂ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ବେଙ୍ଗାଲୁରୁଠାରେ ଏକାଦଶ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଭାରତୀୟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଦଳମତ ମତଭେଦରୁ ଊର୍ଦ୍ଧ୍ୱକୁ ଯାଇ ଜନପ୍ରତିନିଧି ଭାବେ ଜନକଲ୍ୟାଣକାରୀ ପ୍ରସଙ୍ଗ ଉପରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବା ଲାଗି ସେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟବସ୍ଥାପକ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ତଥା ଉତ୍ତରଦାୟୀ କରିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ବିର୍ଲା ସଂସଦର ଗରିମା ବଜାୟ ରଖିବା ଉପରେ ସାଂସଦମାନେ ଯତ୍ନବାନ ହେବାକୁ କହିଛନ୍ତି।
हम सबके लिए चिंता का विषय, चाहे विधानसभा हो, चाहे लोकसभा, राज्यसभा हो, किस सदन में चर्चा, संवाद, विधेयकों पे चर्चा, उसकी गरिमा गिरती जा रही है और गरिमा बनाने की सामूहिक जिम्मेदारी है, सभी राजनीतिक दलों की जिम्मेदारी है, चुनके आए सभी राजनीतिक दलों के जनप्रतिनिधियों की जिम्मेदारी है कि हम इन संस्थाओं के अंदर संसद या विधानसभा की गरिमा के अनुसार हर विषय पर चर्चा संवाद के मंच बनाएं। आरोप प्रत्यारोप ये राजनीति के विषय सदनों में नहीं आना चाहिए।
चलित वर्ष स्वाधीनता दिवस अवसर में प्रधानमंत्री नरेंद्र मोदी ଐତିହାସିକ ଲାଲକିଲ୍ଲାରୁ ଦୀପାବଳି ସୁଦ୍ଧା ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ପ୍ରକ୍ରିୟାର କାର୍ଯ୍ୟକାରିତା ସମ୍ପର୍କରେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଦୂରଦୃଷ୍ଟିକୁ ଗତ 3 ତାରିଖରେ ଜିଏସ୍ଟି ପରିଷଦ ବୈଠକରେ ସାକାର କରାଯାଇଛି। ଜନସାଧାରଣଙ୍କ ଜୀବନଧାରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଗମ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଟିକସ ହାରକୁ ହ୍ରାସ କରାଯାଇଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଅଧୀନରେ ସରକାର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ରୂପେ ଟିକସ ଛାଡ଼ କରି ସାଧାରଣ ଜନତାଙ୍କ ଉପରୁ ବୋଝ ହ୍ରାସ କରିଛନ୍ତି। କ୍ଷୀର, ବ୍ରାଣ୍ଡେଡ୍ ବିହୀନ ଚାଉଳ, ଗହମ, ଡାଲି ସମେତ ପ୍ରି ପ୍ୟାକେଜ୍ ଖାଦ୍ୟଦ୍ରବ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ଜିଏସ୍ଟି ଛାଡ଼ କରିଛନ୍ତି। ସେହିଭଳି ସମସ୍ତ ପ୍ରକାର ପାଉଁରୁଟିକୁ ମଧ୍ୟ ଏହି ବର୍ଗରେ ସାମିଲ କରାଯାଇ ଲୋକଙ୍କ ଜୀବନଧାରଣକୁ ଅଧିକ ସୁଗମ କରାଯାଇଛି। ଏହାଛଡ଼ା ସ୍ୱାସ୍ଥ୍ୟସେବାରେ ମଧ୍ୟ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ଜୀବନ ରକ୍ଷାକାରୀ ଔଷଧ ଉପରୁ 33% ଟିକସ ଛାଡ଼ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଭାରତ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ମନୋନୀତ ରାଷ୍ଟ୍ରଦୂତ ସର୍ଗିଓ ଗର୍ଗ କହିଛନ୍ତି, ବିଶ୍ୱରେ ଭାରତ ସହ ଆମେରିକାର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଆମେରିକାର ଏକ ରଣନୀତିକ ଭାଗିଦାରୀ ଭାବେ ବର୍ଣ୍ଣନା କରି ସେ କହିଛନ୍ତି, ନିଜର ଭୌଗୋଳିକ ସ୍ଥିତି, ଆର୍ଥିକ ଅଭିବୃଦ୍ଧି ଏବଂ ସାମରିକ କ୍ଷମତା ଲାଗି ଆଞ୍ଚଳିକ ସ୍ଥିରତା ବଜାୟ ରଖିବା ଦିଗରେ ଏହି ଦେଶ ଏକ କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତ ସହ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ସେ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ଶ୍ରୀ ଗର୍ଗ କହିଛନ୍ତି। ସେ କହିଛନ୍ତି, ସେଥିମଧ୍ୟରେ ଯୁଗ୍ମ ସାମରିକ କାର୍ଯ୍ୟାଭ୍ୟାସକୁ ସମ୍ପ୍ରସାରିତ କରିବା, ପ୍ରତିରକ୍ଷା ବ୍ୟବସ୍ଥା କ୍ଷେତ୍ରରେ ସହ ବିକାଶ ଏବଂ ସହ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା କାରବାରକୁ ଯଥାଶୀଘ୍ର ସମ୍ପନ୍ନ କରିବା ଆଦି ଏଥିରେ ଅନ୍ତର୍ଭୁକ୍ତ। 140 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ମାନବ ସମ୍ବଳ ମାଧ୍ୟମରେ କୃତ୍ରିମ ବୁଦ୍ଧିମତା, ଔଷଧ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜଦ୍ରବ୍ୟ ବିକାଶ କ୍ଷେତ୍ରରେ ଆମେରିକା ଲାଗି ଅପାର ସୁଯୋଗ ରହିଛି ବୋଲି ଶ୍ରୀ ଗର୍ଗ ମତବ୍ୟକ୍ତ କରିଛନ୍ତି। ଏତଦ୍ବ୍ୟତୀତ ଆସନ୍ତା ସପ୍ତାହରେ ଭାରତୀୟ ପ୍ରତିନିଧି ଦଳକୁ ୱାଶିଂଟନ୍ ଆସି ଦ୍ୱିପକ୍ଷୀୟ ସମସ୍ୟାର ସମାଧାନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ନିମନ୍ତ୍ରଣ କରିଛି ବୋଲି ମଧ୍ୟ ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି। ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଭାରତରେ ରାଷ୍ଟ୍ରଦୂତ ହେବା ଲାଗି ଶ୍ରୀ ଗର୍ଗଙ୍କ ମନୋନୟନକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଜଣେ ବିଶ୍ୱସ୍ତ ରାଷ୍ଟ୍ରଦୂତଙ୍କୁ ଭାରତରେ ଅବସ୍ଥାପନ ଲାଗି ମନୋନୟନ କରିଛନ୍ତି ବୋଲି ଗତମାସ 22 ତାରିଖରେ ଘୋଷଣା କରିଥିଲେ। ସିକିମ୍ର ଗିଆଲ୍ସିଂ ଜିଲ୍ଲା ଅନ୍ତର୍ଗତ ରିମ୍ବି ଗ୍ରାମରେ ଗତ ରାତିରେ ଭୂସ୍ଖଳନ ଯୋଗୁଁ 4 ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଭାବେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ କେତେକ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଏସିଆ କପ୍ କ୍ରିକେଟ୍ ଚାମ୍ପିୟନ୍ସିପ୍ର ଗତକାଲି ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ବାଂଲାଦେଶ ହଂକଂକୁ 7 ୱିକେଟ୍ରେ ପରାସ୍ତ କରିଛି। ଗତ ରାତିରେ ଆବୁଧାବିଠାରେ ହୋଇଥିବା ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ହଂକଂକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ହଂକଂ ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ହରାଇ 143 ରନ୍ କରିଥିଲା। 144 ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ 14 ବଲ୍ ଓ 7 ୱିକେଟ୍ ହାତରେ ଥାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଲିଟନ ଦାସ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପାଣ୍ଡୁଲିପିର ଡିଜିଟାଇଜେସନ୍ ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଆୟୋଜିତ ଜ୍ଞାନ ଭାରତମ୍ ଆନ୍ତର୍ଜାତିକ ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଭାରତ ମରିସସ୍ ମଧ୍ୟରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଓ ସାମୁଦ୍ରିକ ସୁରକ୍ଷା ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗ ଲାଗି ସହମତ ପ୍ରକାଶ ପାଇଛି। ଦେଶର ସାମୁଦ୍ରିକ ସୁରକ୍ଷାକୁ ସଶକ୍ତ କରିବା ଲାଗି ଭାରତୀୟ ନୌବାହିନୀ ପକ୍ଷରୁ ଆଜି ଆଇଏନ୍ଏସ୍ ଆରାବଳୀର ଶୁଭାରମ୍ଭ ହେବ ଗୁରୁଗ୍ରାମଠାରେ। ସଂସଦକୁ ଜାତୀୟ ଗୁରୁତ୍ୱ ସମ୍ପର୍କିତ ପ୍ରସଙ୍ଗର ଏକ ଯୁକ୍ତିଯୁକ୍ତ ମଞ୍ଚ ରୂପେ ରୂପାନ୍ତର କରିବା ଲାଗି ସମସ୍ତ ରାଜନୈତିକ ଦଳ ଏବଂ ଜନପ୍ରତିନିଧିମାନଙ୍କୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ ଏବଂ ଏସିଆ କପ୍ କ୍ରିକେଟ୍ ଚାମ୍ପିଅନ୍ସିପ୍ର ଗତକାଲିର ମ୍ୟାଚ୍ରେ ହଂକଂକୁ 7 ୱିକେଟ୍ରେ ପରାସ୍ତ କଲା ବାଂଲାଦେଶ। ସମ୍ବାଦ ଶେଷ ହେଲା।